ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଜଳସମ୍ପଦ ବିଭାଗ ପାଇଁ 16,447 କୋଟି 15 ଲକ୍ଷ ଟଙ୍କାର ଖର୍ଚ୍ଚ ଦାବି ଉପରେ ଜାରି ରହିଛି ଆଲୋଚନା। ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟର ପୁନରୁଦ୍ଧାର ପାଇଁ ଭୁବନେଶ୍ୱରଠାରେ 247 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବୁଝାମଣା ସ୍ୱାକ୍ଷରିତ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ପରେ ବିଭିନ୍ନ ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ଯାଞ୍ଚ ଲାଗି ସରକାରଙ୍କ ନିର୍ଦ୍ଦେଶ ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ବଜ୍ରପାତ ସହ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ 4ଟାରେ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ସଦସ୍ୟମାନେ ପୂର୍ବଭଳି କଟକ ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଲଗାତାର 2ଥର ଗୃହ ମୁଲତବୀ ରଖିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହ ପରିଚାଳନା କରିଥିଲେ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଳସମ୍ପଦ ବିଭାଗ ପାଇଁ 16,447 କୋଟି 15 ଲକ୍ଷ 8,000 ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ପ୍ରଥମେ ବିଜେପି ସଦସ୍ୟ ସନ୍ତୋଷ କୁମାର ଖଟୁଆ ଏହାକୁ ସମର୍ଥନ କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ 2 ବର୍ଷ ମଧ୍ୟରେ ଜଳସମ୍ପଦର ବିକାଶ ପାଇଁ ପୁଞ୍ଜିନିବେଶ 23% ବୃଦ୍ଧି ପାଇଛି। 2 ବର୍ଷ ଭିତରେ 3 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଛି ବୋଲି ସେ କହିଥିଲେ। ସଦସ୍ୟ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଖର୍ଚ୍ଚ ଦାବିକୁ ସମର୍ଥନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଗୃହରେ ଆଲୋଚନା ଜାରି ରହିଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ଖାଦ୍ୟଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତ ପ୍ରାୟ ଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ଯୋଜନାରେ ଆଜି 247 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିଥାଏ, ଏହାର ସୁରକ୍ଷା ପରମ୍ପରାକୁ ସୁରକ୍ଷା ପ୍ରଦାନ କରିଥାଏ। ରାଜ୍ୟର 15ଟି ଜିଲ୍ଲାରେ 25ଟି ଜୈବ ବିବିଧତାରେ ପରିପୂର୍ଣ୍ଣ ବ୍ଲକ ଗନ୍ଧମାର୍ଦ୍ଦନ, ନିୟମଗିରି, ସୁନାବେଡ଼ା, ସାତକୋଶିଆ, ଗୁପ୍ତେଶ୍ୱର, ମାଲ୍ୟଗିରି, ଶିମିଳିପାଳ ଆଦି ପ୍ରମୁଖ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପାରମ୍ପରିକ ଫସଲ ଓ ଦେଶୀ ବିହନ ପ୍ରଜାତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ଯୋଜନା ଆଗାମୀ 5 ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ। କାର୍ଯ୍ୟକ୍ରମରେ ଅବହେଳିତ ଫସଲଗୁଡ଼ିକର ତଥ୍ୟାବଳୀ ପ୍ରସ୍ତୁତି, ରାଜ୍ୟ ସମ୍ବଳ କେନ୍ଦ୍ର ସ୍ଥାପନ, କମଳା ପୂଜାରୀ ବୃତ୍ତି କାର୍ଯ୍ୟକ୍ରମ, କୃଷକ କ୍ଷେତ୍ର ପାଠଶାଳା, ପାରମ୍ପରିକ ଖାଦ୍ୟର ପୋଷଣ ତଥ୍ୟାବଳୀ ଏବଂ ବିସ୍ମୃତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ବ୍ୟବସାୟୀକରଣ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ମାସ 2 ତାରିଖରୁ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହିତ ଆମ ସ୍କୁଲ ଯିବା ଅଭିଯାନରେ ବିଦ୍ୟାଳୟ ବାହାରୁ ଥିବା 5ରୁ 18 ବର୍ଷ ବୟସର ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାର ନୂତନ ଶିକ୍ଷାନୀତି 2020 ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଗତ ଶିକ୍ଷାବର୍ଷଠାରୁ ଶିଶୁ ବାଟିକା ଆରମ୍ଭ କରିଛନ୍ତି। 2026-27 ଶିକ୍ଷାବର୍ଷ ପାଇଁ 5 ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କୁ ଶିଶୁ ବାଟିକା ଓ 6 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଇଛି। ସମାନ ସୁଯୋଗ, ଜ୍ଞାନ ଓ ମୂଲ୍ୟବୋଧ ସହିତ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ଗଢ଼ିବାରେ ସମସ୍ତଙ୍କୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ୍ୟ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ନିମନ୍ତେ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ସିପିଇଟି ପରୀକ୍ଷା ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଚଳିତ ମାସ 22 ତାରିଖ ରାତି 11:45 ସୁଦ୍ଧା ସାମ୍ସ ପୋର୍ଟାଲରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଗତ 18 ତାରିଖ ଆବେଦନ ଶେଷ ତାରିଖ ଥିଲା। ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ଆସନ୍ତା ଜୁଲାଇ 10 ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା,
टीबी औषध प्रथम 2 मास खाइबा परे अधिकांश लक्षण चली जाए एतिकिरे भल हेगला बोली भाबिकी औषध बंद कर दबा ठीक नुहे एहा द्वारा एमडीआर एक्सडीआर टीबी हुए जेउतरे अधिकांश टीबी औषध आउ काम करे नाही तेणु टीबी औषध आद्यो अधारु बंद करिबा उचित नुहे खाली सेतिकि नुहे एतिरे चिकित्सा अधिका 9 मासरु 18 मास करिबाकु पड़े ओ भल हबाटा मध्य कष्टकर होई पड़े तेबे व्यस्त होनी नियमित चिकित्सा रे रहिले भल हेबा संभावना अधिक
आज्ञा एथरो सबु मानी चलिबु मो स्वामी को भल करि दियंतु
स्वास्थ्य ओ परिवार कल्याण विभाग ओडिसा सरकार
कटक एसीबी रे अग्निकाण्ड परे राज्य सरकार मेडिकल कॉलेज जिला मुख्य चिकित्सालय ओ अन्यान्य स्वास्थ्य सेवा प्रतिष्ठान रे अग्नि निरापत्ता ओ वैद्युतिक सुरक्षा जांच लागि निर्देश देइछन्ती जांच समय रे कोनोसी त्रुटि परिलक्षित हेले हॉस्पिटल भित्तिभूमि ओ बासिंदांकु सुरक्षा देबा लागि प्राथमिकता भित्ति रे संशोधनमूलक कार्यानुष्ठान ग्रहण करबा लागि निर्देश दिया जाइछि पूर्त विभाग पक्षरु निर्देशनामा जारी करा जाइथिबा जणा पडिछि केन्द्र क्रीड़ा और युव व्यापार मंत्रालय पक्षर् क्रीड़ा प्राधिकरण सहयोग में चलित मास 21 तारीखर पुरी में आयोजित हेब फिट इंडिया कार्निभाल पुरी अतिरिक्त जिलापाल शरत चंद्र बेहरा कार्निभाल संपर्क में सूचना दे प्रधानमंत्री फ्लाग्सीप कार्यक्रम भाव चलित थर यह कार्यक्रम में योग प्रशिक्षण जुम्बा और अन्यान्य क्रीड़ा अनुष्ठित हेब सका 6:00 और अपराह 4:30 राति 8:30 पर्यंत फिट इंडिया कार्निभाल अनुष्ठित हेब चलित मास 23 तारीख में कार्यक्रम शेष हो सूचना मिली नयागढ़ जिला खंडपड़ा वनांचल और सिविल सोसायटी पक्ष खंडपड़ा एनएससी कल्याण मंडप परिसर में जंगल सुरक्षा जीवन रक्षा अधीन सचेतनता कार्यक्रम अनुष्ठित मुख्य अतिथि भाव खंडपड़ा विधायक दुष्मंत कुमार स्वाई जोगदे जंगल सुरक्षा समस्त दायित्व बोली सचेतनता कार्यक्रम में अग्निकाण्डर कारण और यार निवारण संपर्क में आलोचना होता नयागढ़ वनखंड अधिकारी देवार्चन बेहरा और अन्यान्य अतिथिमाने वृक्षलतार सुरक्षा चारा रोपण जंगल पोड़ी निराकरण संपर्क में जनसचेतनता और सहयोग जरूरी बोली कहिथिले नवरंगपुर जिला तेंतुलीखुंटी ब्लॉक स्वतंत्र आईन सचेतनता शिविर अनुष्ठित राज्य महिला कमिशन और जिला समाज मंगल विभाग पक्ष अनुष्ठित कार्यक्रम में महिला कमिशन अध्यक्षा शोभना महांती जोगदे विकसित भारत और विकसित ओडिशा गठन पर महिला आगे आसवाक पड़े ओडिशा दिवस और नयागढ़ जिला प्रतिष्ठा दिवस उपलक्षे जिलापा सम्मेलन कक्षर प्रस्तुति बैठक अनुष्ठित बैठक में जिलाव्यापी सका सन्ध्या जाए देशात्मबोधक संगीतर प्रचार प्रसार सह विभिन्न प्रतियोगिता आयोजन करने लगी निष्पत्ति सूचना और प्रसारण मंत्रालय जुग्म सचिव पृथ्वी कुमार आज दुईदिनिया ढेंकानाल गस्तरे आसी विभिन्न कार्यक्रम समीक्षा करिछन्ति भुवन ब्लॉक अंतर्गत महुलपाली पीएमसी जातीय विद्या निकेतन को परिदर्शन कर श्री कुमार विभिन्न प्रकल्पर अनुधान सहित छात्रछात्री आधुनिक ज्ञानकौशल शिक्षादान शिक्षक शिक्षयित्री सहित आलोचना करिथिले राष्ट्रीय नववर्ष अवसर में भद्रक श्रीराम महाजज्ञ समिति पक्षर् विष्णुपुर पंचायत हसनपुर श्रीराम पड़िया गोमाता और साधुसंत पूजन कार्यक्रम अनुष्ठित राज्य बीजेपी सभापति मनमोहन सामल कार्यक्रम में जोगदे विकसित ओडिशा और विकसित भारत गठन पर समस्त संकल्प ग्रहण करने को परामर्श देते कटक जिला प्रशासन पक्ष ह्यूमन पापिलोमा भाइरस एचपीवी टीकाकरण संबंधी सचेतनता कार्यक्रम अनुष्ठित कार्यक्रम में टीकाकरण लक्ष्य और परवर्त लक्षणगुड़िक संपर्क में आशाकर्मी और अंगनवाड़ी कर्मी सचेतन कर 2027 जनगणना पर स्वच्छतार सह संपन्न करने लक्ष्य नहीं आज कटक जिलार डियाली और किशननगर तहसिले एनोमरेटर और सुपरभाइजर तालीम शिविर आरंभ हो प्रथम पर्यायर गृह तालिका गणना हो 66 जन क्षेत्र प्रशिक्षकों द्वारा 4,333 जन एनोमरेटर और 737 जन सुपरभाइजर को तालीम दि जाए कार्यक्रम तीन दिन धरी चलो राज्य में कालबैशाखी प्रभाव में आगामी तीन दिन पर्यंत विभिन्न जिले में वज्रपात सहित वर्षा संभावना रही भुवनेश्वर स्थित आंचलिक पाणीपाग विज्ञान केन्द्र पक्षर् आगामी 24 घंटा मध्य कुआपथर झड़ और वज्रपात नहीं नुआपड़ा बलांगीर कंधमाल गंजाम नवरंगपुर कलाहांडी रायगड़ा गजपति कोरापुट और मलकानगिरी को सतर्क सूचना जारी कर विधानसभा जलसंपद विभाग 16,447 कोटि 15 लाख टंकार खर्च दाबी उपरे जारी रही आलोचना विस्मृत खाद्य और विलुप्त प्राय शस्यर पुनरुद्धार पर भुवनेश्वर ठारे 247 कोटि ऊर्ध टंकार बुझामणा स्वाक्षरित कटक एससीबी मेडिकल अग्निकाण्ड घटना परे विभिन्न मेडिकल कॉलेज अग्नि निरापत्ता जांच लागि सरकार निर्देश ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ବଜ୍ରପାତ ସହ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।